ବିନା ସନାତନ ଭାଇ ମୁଁ ଫାୟାର ଷ୍ଟେସନ ବସ୍ତିରେ ରୁହେ। ବସ୍ତିରେ ସମସ୍ୟା କହିବାକୁ ଗଲେ ତ ବହୁତ କିଛି ଅଛି, କାହିଁକି ଏକରେ ଆମେ ବସ୍ତିରେ କାହିଁ ବାସ କରୁଛୁ, ବସ୍ତିରେ ବାସ କରିଥିବା ଆଗା କାହିଁକି ସକାଳୁ ସକାଳୁ ଭୋର ଭୋର ବହୁତ ମାନେ ଆମର ସବୁ କାମିକା ପଳାନ୍ତି, କାମକୁ ପଳାଇ ଯାଆନ୍ତି, ପାଣିର ଅଭାବ ଅଛି। ତାପରେ ଆମର ସରକାର ବହୁତ କଥା କହନ୍ତି, ବହୁତ କଥା କହନ୍ତି କିନ୍ତୁ କରନ୍ତି ନାହିଁ, ଖାଲି କହିବାରେ ଲାଗନ୍ତି କିନ୍ତୁ ପ୍ରଚାର କରନ୍ତି ପ୍ରସାର କରନ୍ତି, କିନ୍ତୁ ଅଳିଆ ଗାଡ଼ି ସଦା କହନ୍ତି ଅଳିଆ ଗାଡ଼ି ଅଳିଆ ଗାଡ଼ି ଅଳିଆ, କିନ୍ତୁ ଅଳିଆ ଗାଡ଼ି ଆସେ ନାହିଁ। ଯଦି ଏବେ ଆସୁଛି ମାସେ ହେଲା ଆସିଛି, ମାସେ ଆସିବା ଭିତରେ ତେବେ ସାତ ଦିନ ବି ବନ୍ଦ। ତାପରେ ଜଳର ସମସ୍ୟା, ଜଳର ସମସ୍ୟା ଏତେ ସମସ୍ୟା ଯେ ପ୍ରାୟ ମୁଁ ବସ୍ତିରେ ଥିଲେ ସବୁ ବସ୍ତିକି ଯାଏ, ବସ୍ତିରେ ଦେଖିବାକୁ ଯାଏ ଆପଣ ଖଣ୍ଡଗିରି ବାରି ଦେଖନ୍ତୁ, ଆପଣ ବିବେକାନନ୍ଦ ଏ ଆପଣଙ୍କର ଅମିରି ହସ୍ପିଟାଲ ଦେଖନ୍ତୁ, ସେଠାକାରେ ଇଏ ଦେଖନ୍ତୁ, ଆପଣଙ୍କର ତପବନ ଲେନ୍ ବସ୍ତି ଦେଖନ୍ତୁ, ଭଗବତ ମଠ ସାହିତ ଏତେ ଆମ ଠାକୁର ବସ୍ତିରେ ପ୍ରାୟ ଜଳର ସମସ୍ୟା ଏତେ ଅଛି, ଏ ଜଳର ସମସ୍ୟା ମେଣ୍ଟୁ ନାହିଁ। ଯଦି ଯଦି ଆସିବେ କେବେ ଆସିବେ ତ ଅଧଘଣ୍ଟା ନହେଲେ ଦେଢ଼ ଘଣ୍ଟା, ଯଦି ଫୋନ୍ କରିବୁ ବି ସେ ଆସି ଫୋନ୍ କରିବେ କରିବେ, ତାହେଲେ ଆସିବେ ଧର ପନ୍ଦର ମିନିଟ ପାଣି ଦେବେ ବନ୍ଦ ହେବ, ଲୋକ ବି ଜଳ ପୁରା ପାଉନାହାନ୍ତି, ଏ ଜଳର ବଡ଼ ସମସ୍ୟା। ତାପରେ ଶିକ୍ଷାର ବି ସମସ୍ୟା କହିଲେ ବି କିଛି ଖରାପ ହେବ ନାହିଁ, ଶିକ୍ଷା ସେମିତି ସ୍କୁଲ ଖୋଲା ଯାଇଯାଇଛି କିନ୍ତୁ ପଢ଼େଇବାର ଆମର ମାଷ୍ଟର ବି କମି ଯାଇଯାଉଛି, ଏ ବିଷୟରେ ବି ବହୁତ ସମସ୍ୟା ରହିଛି। ତାପରେ ସ୍ୱାସ୍ଥ୍ୟର ସ୍ୱାସ୍ଥ୍ୟ ବି ଏ ବିଷୟରେ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଆମର ଅସୁବିଧା ହେଉଛି, ଯେହେତୁ ଆମେ ବସ୍ତିରେ ରହୁଛୁ, ବସ୍ତି ରହିବା ପାଇଁ ଆମର ଗାଡ଼ି ଯେକୌଣସି ବେଳେ ବେଳେ ଯଦି ଏମିତି ଫୋନ୍ କରୁ ଗାଡ଼ି ଆସି ପହଞ୍ଚିବା ବି ଡେରି କରେ, ଡେରି କଲାବେଳେ ରାସ୍ତାରେ ବି ଆମର ବସ୍ତିରୁ ବାହାରୁ ବାହାରେ ଲୋକମାନଙ୍କର ବି ସ୍ତ୍ରୀ ଲୋକଙ୍କର ଗର୍ଭପାତମାନେ ରାସ୍ତାରେ ବି ହେଇଯାଉଛି। ଏ ସବୁ ସୁବିଧାକୁ ଆମେ ଚାହୁଁଛୁ, ଯଦି ସବୁ ସୁବିଧା ହୁଏ ତାହେଲେ ବସ୍ତି ବାସିନ୍ଦା ଚିର ଉପକୃତ ହେବେ, ବାସ ମୋର ଏତିକି ବକ୍ତବ୍ୟ ବା ସେତିକି କହିବା।
ଧନ୍ୟବାଦ ଆଜ୍ଞା।